ଓଡ଼ିଶାର କୃଷି ସଂସ୍କୃତି ଓ ଖାଦ୍ୟ ସଂସ୍କୃତି ସମ୍ପର୍କରେ ସମଧ୍ୱନୀ ଆରମ୍ଭ କରିଥିବା ଧାରାବାହିକ ଆଲୋଚନା କାର୍ଯ୍ୟକ୍ରମକୁ ମୁଁ ସ୍ୱୟଂପ୍ରଭା ପାଢ଼ୀ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ଆଲୋଚନାର ବିଷୟ ହେଉଛି ଗର୍ଭଣା ସଂକ୍ରାନ୍ତି। ଗର୍ଭଣା ସଂକ୍ରାନ୍ତି ଓଡ଼ିଶାର କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। କାର୍ତ୍ତିକ ମାସର ପ୍ରଥମ ଦିନଟିକୁ ଗର୍ଭଣା ସଂକ୍ରାନ୍ତି ବା ତୁଳା ସଂକ୍ରାନ୍ତି କୁହାଯାଏ। ଓଡ଼ିଶାର କୃଷି ସଂସ୍କୃତି ସହିତ ଏହାର ଏକ ନିବିଡ଼ ସମ୍ପର୍କ ରହିଛି। ଏହି ଦିନ ଧାନ ଗଛ ଗର୍ଭଧାରଣ କରେ। ଚାଷୀ ଏହାକୁ ଜଣେ ମହିଳାଙ୍କ ଗର୍ଭଧାରଣ ସହିତ ତୁଳନା କରିଥାଏ ଏବଂ ସେଥିପାଇଁ ଗର୍ଭଣା ଅର୍ଥାତ୍ ଗର୍ଭବତୀ ସଂକ୍ରାନ୍ତି ବୋଲି କୁହାଯାଏ। ଧନ ଏବଂ ଉର୍ବରତାର ଦେବୀ ଲକ୍ଷ୍ମୀଙ୍କର ପ୍ରତିନିଧିତ୍ୱ କରେ ଧାନ କ୍ଷେତ। ଧାନ ଫସଲ ପ୍ରତି ସମ୍ମାନ ପ୍ରଦର୍ଶନ କରି ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଷୀ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ବିଲରେ ପୂଜା କରେ। ଚାଷୀ ଏହି ପୂଜା କଲେ ବିପୁଳ ପରିମାଣର ଧାନ ଅମଳ ହେବ ବୋଲି ବିଶ୍ୱାସ କରିଥାଏ। ଆଜିର ସମୟରେ ଗର୍ଭଣା ସଂକ୍ରାନ୍ତିର ଗୁରୁତ୍ୱ ଆଉ ବିଶେଷ ନାହିଁ। ଗର୍ଭଣା ସଂକ୍ରାନ୍ତିର ଓଡ଼ିଶାର କୃଷି ସଂସ୍କୃତି ସହିତ ଥିବା ସମ୍ପର୍କଟି ଆଜିର ପିଢ଼ି ଜାଣିବା ପାଇଁ ଓ ଆମର ପୂର୍ବ ସମୟର କୃଷି ସଂସ୍କୃତିକୁ ବୁଝିବା ପାଇଁ ଏହିସବୁ ଆଲୋଚନା ଆମକୁ ସହଯୋଗ କରିବ ବୋଲି ଆଶା କରି ଓଡ଼ିଶାର କୃଷି ସଂସ୍କୃତି ଉପରେ ଆଲୋଚନା ଜାରି ରଖିଛୁ। ଆମ ସହିତ ଧାରାବାହିକ ଭାବରେ ଆଲୋଚନାରେ ଭାଗ ନେଇ ଆମ ଆଲୋଚନାକୁ ପରିପୃଷ୍ଟ କରୁଥିବା ଓଡ଼ିଶାର କୃଷି ସଂସ୍କୃତିର ଦାୟାତ ବିଶିଷ୍ଟ ଦେଶୀ ଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କ ନିକଟରେ ଆମେ କୃତଜ୍ଞ। ଆମର ଶ୍ରୋତାବନ୍ଧୁମାନଙ୍କ ନିକଟରେ ମଧ୍ୟ ଆମେ କୃତଜ୍ଞ। ସେମାନଙ୍କର ଉତ୍ସାହ ଆମକୁ ଆହୁରି ନୂଆ ନୂଆ ବିଷୟରେ ଆଲୋଚନା କରିବା ପାଇଁ ପ୍ରେରଣା ଯୋଗାଉଛି। ତଥାପି ଆମର ଅନୁରୋଧ, ଯେଉଁମାନେ ସମଧ୍ୱନୀ ୱେବସାଇଟ୍କୁ ସବସ୍କ୍ରାଇବ୍ କରିନାହାନ୍ତି ସେମାନେ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। ଆପଣଙ୍କ ମତାମତ ଆମ ଫୋନ୍ ନମ୍ବରରେ ଜଣାଇଲେ ଆମେ ଆହୁରି ଉତ୍ସାହିତ ହେବୁ। ଏବେ ଆସନ୍ତୁ ଶୁଣିବା ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କୁ। ନମସ୍କାର।
ନମସ୍କାର।
ମୁଁ ଆପଣଙ୍କୁ ଆମର ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆଜି ଆମେ ଯେଉଁ ଆଲୋଚନା କରିବା, ଆଜିର ଆଲୋଚନାର ବିଷୟ ହେଉଛି ଯେ ଗର୍ଭଣା ସଂକ୍ରାନ୍ତି ଓଡ଼ିଶାର କୃଷି ସଂସ୍କୃତି ସହିତ ଏହାର କେଉଁଭଳି ସମ୍ପର୍କ ରହିଛି ଏବଂ ଏହାକୁ କାହିଁକି ଗର୍ଭଣା ସଂକ୍ରାନ୍ତି ବୋଲି କୁହାଯାଉଛି, ସେ ସମ୍ପର୍କରେ ଆପଣ ଆମକୁ ଟିକେ ଜଣେଇବେ।
ଗର୍ଭଣା ସଂକ୍ରାନ୍ତି, ଗର୍ଭରୁ ଗର୍ଭଣା ଗୋଟେ ହେଇଛି କାଉଁ ହିସାବରେ, ଯେ ଗର୍ଭ କ'ଣ ନା, ଆମେ ତ ସମସ୍ତେ ଜାଣିଛେ ଯେ ଓଡ଼ିଶା ହେଉଛି ଗୋଟେ ଧାନ ଚାଷ, ଓଡ଼ିଶାର ପ୍ରଥମ ପ୍ରଧାନ ଚାଷ। ତ ଚାଷୀ ଧାନ ବିହନ ବୁଣାଠୁ ଆରମ୍ଭ କରି ରୋଇମା ବେଉସରଣ କରିବା, ବାଛିବା, ଖେରୁଆ ପକେଇବା, ଏସବୁ କାମ କରିଦେଲା। ଏସବୁ କାମ ତାର ପ୍ରାୟ ସରିଯାଏ ଭାଦ୍ରବ ପନ୍ଦର ବେଳକୁ, ପ୍ରାୟ ସରିଯାଏ ଭାଦ୍ରବ ପନ୍ଦର ସୁଦ୍ଧା ଏସବୁ କାମ ସରିଯାଇଥାଏ। ବଛା ବଛି ସରିଯାଇଥାଏ, ଖେରୁଆ ପକାଏ, ବିଲ କତି କରେ, ଚାରିପଟ ହିଡ଼ ହାଣେ, କାଳେ ହିଡ଼ର ଘାସ ମାଡ଼ି ଆସିବ ଭିତରକୁ, ସେ ବାଟେ ପୋକ ମାଡ଼ି ଆସିବେ, ତେଣୁ ବିଲଟାକୁ ସୁରକ୍ଷିତ ରଖିବା ପାଇଁ, ପାଣି ବନ୍ଧେଇ ରଖିବା ପାଇଁ, ବିଲରେ ଧାନରେ ତ ଟିକେ ବେଶୀ ପାଣି ଦରକାର ହୁଏ, ପାଣିକୁ ବାନ୍ଧି ରଖିବା ପାଇଁ ସେ ଏ କାମ କରେ। ତ ସବୁ ତ କରୁଛି, ଆଶା ରଖିଛି ଧାନ ଫଳିବ, ସେ କାଟିବ, ଅମଳ କରିବ, ତା କୁଠିରେ ବା ଅମାରରେ ବା ଓଡ଼ିଆରେ ସେ ତାକୁ ସାଇତିକି ରଖିବ। ସେଇ ଯେଉଁ ଧାନ ସେ ଚାଷ କରୁଛି, ଚାଷୀର ଜୀବନ ସେଇଠି, ସବୁଦିନ ସକାଳୁ ଯାଇକିରି ଦେଖୁଥିବ କେଡ଼ୁତିରୁ କେଡ଼ୁଟିଏ ହେଲା, ପିଲା ପାଳିକୁ ମା ପିଲା ପାଳିଲା ଭଳିଆ ସେ ଗଛକୁ ପାଳୁଛି, ଧାନ ଗଛକୁ। ଏହା ଭିତରେ ଧାନ ଗଛ ଟିକେ ବଡ଼ ହେଇଯାଇଥାଏ, ବଛାବଛି ସରିଗଲା ପରେ ଧାନ ବୁଦା ବାନ୍ଧିଯାଏ ଏବଂ ବଡ଼ ହେଇଯାଏ। ଗୋଟେ ଆମର ରହିଛି ଷଠୀ, ଷଡ଼ବିଶ ପୂଜା ସେଇଟାକୁ କହନ୍ତି, ବୌଦ୍ଧ ମାସ ଶୁକ୍ଳପକ୍ଷ ଷଷ୍ଠମୀ ଦିନ, ଷଷ୍ଠୀ ଦିନ। ଯେ ସେଇ ଷଷ୍ଠୀରେ କ'ଣ କରେ, ସେ ଦେଖେ ଯାଏ ବିଲକୁ, ଷଠୀ ବେଳକୁ ଧାନରେ ଗଣ୍ଠି ହେଇଯାଇଥାଏ, ତାକୁ କୁହାଯାଏ ଷଠୀରେ ଗଣ୍ଠି। ଯଦି ଧାନ ଭଲ ଭାବରେ ଚାଷ ହେଇଛି, ସିଏ ଗୋଟିଏ ଭଲ ଚାଷୀ, ପାଗ ଅନୁକୂଳ ହେଇଛି, ଷଠୀ ବେଳକୁ ଗଣ୍ଠି ହେଇଯାଇଥିବ। ଗଣ୍ଠି ମାନେ ଧାନର ଯେଉଁଟା ଗଛଟା ଉଠିଥିବ ତା ଉପରକୁ ଟିକେ ଗୋଟେ ଗଣ୍ଠି ତ ହେଇଯାଇଥିବ ଆଉ। ଗଣ୍ଠି ଦେଖିଦେଲା ଯେତେବେଳେ ତାର ବି ମନ ପୁରିଯାଏ, ହେଲାଣି ତ ଆସ, ଆଉ ତ 15 ଦିନରେ ଥୋଡ଼ ଆସିବ ଆଉ। ଯେ ସେଇ ଯେଉଁ ତାପରେ ଥୋଡ଼ ହୁଏ, ଯେମିତି ମା ପେଟରେ ପିଲା ସଞ୍ଚରଣ ହୁଏ, ଗଣ୍ଠି ହେଲା ପରେ ଥୋଡ଼ ଟିକେ ସଞ୍ଚରଣ ହୁଏ ଭିତରେ, ସେଇଟା ଜାଣି ହୁଏ ନାହିଁ। କିନ୍ତୁ ସେତିକି ବେଳେ ସେ ବହୁତ ସାବଧାନ ଥାଏ ଚାଷୀ, ବିଲରେ ପାଣି ଜଗେ, ପାଣି ନହେଲେ ସେତିକିବେଳକୁ ସେ ଯଦି ଶୁଖିଯିବ ଧାନ, ସେ ଥୋଡ଼ ଭିତରେ ସେ ଯେଉଁ ଭବିଷ୍ୟତ କେଣ୍ଡାଟି ନଷ୍ଟ ହୋଇଯିବ, ତେଣୁ ପାଣିକି ଜଗେ। ଏବଂ ଯଦି ବିଲରେ ତା'ର ଧାନ ବଢ଼ିବାରେ କମ୍ ବେଶୀ ହେଇଛି, ଥୋଡ଼ ସାର ସେ ପକେଇଦେବ। ସାର ମାନେ ସେତେବେଳେ ତ ଆଉ ସାର ବ୍ୟବହାର ହେଉନଥିଲା, ସେ କ'ଣ ପକେଇବ, ଗୋବରକୁ ମୃତ ଗୋବର ଗୋଳେଇ ଦେବ, ଗୋଳେଇ ଦେଇକରି 4-6 ଦିନ ରଖିଦେବ, ତାକୁ ପୁଚ କହନ୍ତି। ସେଇଆକୁ ବିଲରେ ଢାଳିଦେଲେ ପାଣି ତ ଅଛି, ଚାରିଆଡ଼କୁ ଖେଳିଯିବ। ସେ ତାପରେ କ'ଣ ହେବ ନା, ସେ ଯେଉଁ ଗଛର ଯେଉଁଟାକୁ ଲିଙ୍ଗ ବାହାରୁଥାଏ ଟିକିଏ ଟିକିଏ, ସିଏ ଆହୁରି ଖାଦ୍ୟ ପାଇକିରି ଆହୁରି ଟିକିଏ ସେ ଭଲ ହେଇକି ବାହାରିବ। ତ ଏମିତି ହେଇ ଏଇ ଯେଉଁ ଗର୍ଭଣା ସଂକ୍ରାନ୍ତି କୁହାଯାଉଛି, ସଂକ୍ରାନ୍ତିଟା ତ ଗୋଟେ ପ୍ରକାର, ପୁଣ୍ୟ ଗୋଟେ ପ୍ରକାର। ପୁଣ୍ୟ ମାସକୁ ମାସ ଅମାବାସ୍ୟା ପୁଣ୍ୟ ଏମିତି ହେବ, ସଂକ୍ରାନ୍ତି ବୁଲି ବୁଲିକିରି ଯାଉଥାଏ, କେଉଁ ମାସରେ କେତେବେଳେ ହେବ, ତେଣୁ କେତେବେଳେ ସେଇଟା ଅଶ୍ୱିନ ମାସରେ ପଡ଼େ, ବେଳେବେଳେ ବି କାର୍ତ୍ତିକରେ ପଡ଼େ ଗର୍ଭଣା, ପହିଲି କାର୍ତ୍ତିକରେ। ଆଉ ସଂକ୍ରାନ୍ତି ଯେଉଁଟା ସୂର୍ଯ୍ୟଙ୍କ ଅନୁସାରେ ଯେଉଁ ମାସ, ଆଉ ସେ ଗର୍ଭଣା ସଂକ୍ରାନ୍ତି ଦିନ ବେଳକୁ ଏ ଦେଶୀ ଧାନ ସବୁ ହେଇଯାଇଥାଏ ଗର୍ଭ। ଆଉ କେତେକ ସହଳିଆ ଧାନ ଯେମିତି ବିଆଳି ଲଘୁ, ସେ ଅଲଗା ଧାନ ସେ ବାହାରି ଯାଇଥାଏ, ତଥାପି ସେଇଟା ଉପରେ ବେଶୀ ଇମ୍ପୋର୍ଟାଣ୍ଟ ଦିଆହେଉନି, କାହିଁକି ନା ସେ ଅଳ୍ପ ବିଲରେ ହେଇଥାଏ। କିନ୍ତୁ ଏ ଗର୍ଭଣା ସଂକ୍ରାନ୍ତି ଯେଉଁଟା କୁହାହେଉଛି ଶାରଦ ଧାନ, ଶାରଦ ତ ବେଶୀ ଚାଷ ହୁଏ ବେଶୀ ଜମିରେ, ତେଣୁ ସେ ଶାରଦ ଧାନ ଏ ଗର୍ଭଣା ସଂକ୍ରାନ୍ତି କି ସବୁଥିରେ ଥୋଡ଼ ହେଇଯାଇଥାଏ। ଏ ଥୋଡ଼କୁ ଯାହାକୁ ଗର୍ଭ ବୋଲିକିରି କୁହାଯାଏ, ଯେ ସେ ଯେମିତିକା ମଣିଷ ପିଲାଟିଏ ହେଲା ବେଳକୁ ତା'ର ମାଆକୁ 5 ମାସ 7 ମାସ ହେଲା ବେଳକୁ ଶ୍ରାଦ୍ଧ କ'ଣ ଦିଆଯାଏ, ଖାଇବ ଭଲ, ତା'ର ଟିକିଏ ସବୁଆଡ଼କୁ ଆଶା, ଭଲ ଖାଇବ, ମାଛ ମାଂସ ଖାଇବ, ଖଟା ଖାଇବ, ତା କଥା ଯେମିତି ବୁଝାଯାଏ, ଚାଷୀ ସେମିତି ତା ଧାନକୁ ବୁଝୁଥାଏ। ଏଇ ଗର୍ଭ ହେଲା ବେଳେ ମଧ୍ୟ ଚାଷୀ ନୀଲଠା କୁହାଯାଏ, ସେ କ'ଣ କରେ, ପୁଣି ଟିକେ ଟିକେ ବୁଲିଯାଏ, ଥୋଡ଼ ମୁହାଁ ବଛା ଟିକେ ଟିକେ ବିଲରେ ବୁଲିଯାଏ, ବାଛିକି ସେଥିରେ ବଛା ଯେତେବେଳେ ଘାସ ନାହିଁ କିଛି, କିନ୍ତୁ ସେଇ ଯେଉଁ ଧାନ ଗଛ ଟିକେ ହଲିଗଲା, ତା ମୂଳ ହଲିଗଲା, ସେଇଟା ସେ ଥୋଡ଼ ବା ଭବିଷ୍ୟତ କେଣ୍ଡାକୁ ବହୁତ ସାହାଯ୍ୟ କରେ, ଏଇଟା ତା'ର ଅଭିଜ୍ଞତା ହେବ, ସେ ଜାଣିଛି, ସେ ବି ଗୋଟେ ଗୋଟେ ବୈଜ୍ଞାନିକ ନା। ଏଇ ଯେଉଁ ଚାଷୀମାନେ ଗାଁରେ ସେ କମ୍ କୃଷି ବୈଜ୍ଞାନିକ ନୁହନ୍ତି, ସେମାନେ ଦେଶୀ କୃଷି ବୈଜ୍ଞାନିକ। ତ ଏମିତି ହେବା ପରେ ସେ ଦେଖିଲା ଯେ ତା'ର ଗଛ କାଣ୍ଡ ଯେ ସେ ମୋଟା ହେଲାଣି, ଥୋଡ଼ ହେଲା। ଯେମିତି ସ୍ତ୍ରୀ ଲୋକମାନଙ୍କର ଗର୍ଭ ହେଲେ ପିଲା ବଡ଼ ହେଲେ ଟିକେ ଶରୀର ଅଧିକା ଦେଖାଯାଏ, ସେମିତି ଗଛ ବି ଛନଛନିଆ ସ୍ୱାସ୍ଥ୍ୟବାନ ହେଇଛି ଏବଂ ତା'ର ଗଣ୍ଡିଟା ମୋଟା ହେଉଛି। ଏଇଭଳି ଯେତେବେଳେ ସେ ଦେଖେ ଚାଷୀ ତା'ର ଏକୁଟିଆ ଏକୁଟିଆ, ମନକୁ ମନ ତା'ର ପେଟ ପୁରିଯାଏ, ମନରେ ଭାରି ଗୋଟେ ଖୁସି ହୁଏ, ଯାହା ହଉ ହେଲାଣି, ଆଉ ତ 8-15 ଦିନ କି ମାସେ ଲାଗିବ ଆଉ, ତ ଏମିତିକା ଥାଏ। ଏଇ ଅବସ୍ଥାରେ ଏ ସଂକ୍ରାନ୍ତି ଦିନ କ'ଣ ହେବ, ତ ତାକୁ ଗୋଟେ ପୂଜାପୂଜି କରାଯିବ। ଗର୍ଭଣା ସଂକ୍ରାନ୍ତିରେ ସେଇ ଜମିକି ପୂଜା କରାଯିବ। କ'ଣ ପୂଜା କରାଯିବ, ସେ ପୂଜା କରିବା ପାଇଁ ହେବ ଗଉଣୀ ମାଉଣୀ ପକ୍ଷିଆ ଚତା ଏମ ସବୁ ତିଆରି ହେବ। ପତ୍ରରେ ତାଳପତ୍ରରେ ଚାଷୀ ତିଆରି କରିବ, ଏହାକୁ ତିଆରି କରିବ ଏବଂ ଭୋଗ କିଛି ନେବ। ଭୋଗ କ'ଣ, ନଡ଼ିଆ କଦଳୀ ଗୁଡ଼ ଚକଟା ହେଇଥିବ, ଇଏ ହେଉଥିବ, ଏଇଭଳିଆ ଭୋଗ, କିଛି ବିଶେଷ ରନ୍ଧାପଡ଼ା ନୁହେଁ। ଏହାକୁ ସବୁ ନେଇକିରି ଯିବ ଆଗ ଠାକୁର ନିଜ ଘର ଠାକୁରଙ୍କ ପାଖରେ ପୂଜାପୂଜି କରିବ। ଏହାକୁ ସବୁ ପୂଜା ହେବନି, ଏ ତ ସେଠିକି ଯିବ ଆଉ। ତାପରେ ଏହାକୁ ସବୁ ଧରିକିରି ବିଲକୁ ଯିବ। ତ ବିଲ କ'ଣ ସବୁ ବିଲରେ ଏଇଟା କରିପାରିବ, ତେଣୁ ପ୍ରତି ଚାଷୀ ତାର ଯେଉଁଟା ସବୁଠୁ ଭଲ ବିଲ, ଭାତହାଣ୍ଡି ବିଲ ଯାହାକୁ କହନ୍ତି, ସେଇଦିନ ସେଇ ବିଲଟାକୁ ସେ କାଠି ମରା ବିଲ କୁହାଯାଏ। କାଠି ମରା ହେବ, କାଠି ମରା ମାନେ ମାନେ ଗୋଟେ ଆଧିଅରେ ଗୋଟେ ଗୋଟେ ଲାଗିଥିବ, ଖଡ଼ିକାରେ ଗୁନ୍ଥା ହେଇଥିବ, ଯେ ସେ ଖଡ଼ିକାକୁ ବିଲରେ ଯାଇକିରି ପୋତିଦେବେ ଏବଂ ଏ ଖାଦ୍ୟ ସବୁ ସେଥିରେ ଟିକିଏ ପୂଜା କରି ଦେଇକିରି, ଯାହା ଯେମିତି ଯିଏକି ପୂଜା କଲା, ଏଠି ବ୍ରାହ୍ମଣ ବୋଲିକି ଦରକାର ନାହିଁ। ଏଠି ଚାଷୀ ଖଣ୍ଡାୟତ ବ୍ରାହ୍ମଣ ଖଣ୍ଡାୟତ ଆଉ ବୈଶ୍ୟ ଶୁଦ୍ର ତ ତାର ତ ଚାଷ ନାହିଁ, ଆଉ ସେ ତ ଖାଲି ମଜୁରୀ ଖଟିବ, ବ୍ରାହ୍ମଣ ଘରେ ଖଟିକିରି ଯାହା ତା ପେଟ ପୋଷିବ ଆଉ। ତେଣୁ ଏଇ ତିନି ଜାତିର ଲୋକ ଏଇଠାରେ ବିଲରେ ଏହାକୁ ଗୋଟେ ପୂଜାପୂଜି କରନ୍ତି, ତାପରେ ସେକୁ ସବୁ ଥୁଅନ୍ତି। ଏହାକୁ ସବୁ କ'ଣ ଥୋଇବାର ତାଙ୍କର ଉଦ୍ଦେଶ୍ୟ କ'ଣ, ଗୋଟେ ଚାଷୀ ଏଇଟା ସିମ୍ପଲି ପ୍ରତୀକ ଏଗୁଡ଼ାକ। ବର୍ଷା ସେତେବେଳକୁ ଛାଡ଼ି ଆସିଲାଣି, ତଥାପି ସେ ତାର ଗଛକୁ ଇଏ ସମ୍ମାନ ଦେଉଛି, କାଳେ ବର୍ଷା ହେବ ଛତା ଧରା ହେବ, ଆଉ ବିଲରେ କାମ କରିବେ କିଏ, ସେ ପକ୍ଷିଆ କିଏ ଗୋଟେ ଛୋଟିଆ ପକ୍ଷିଆଟିଏ ଭଳିଆ ହେଇଥିବ, ଏସବୁ କରିବ। ଏସବୁ କଲା ପରେ ତାକୁ ପୂଜାପୂଜି କରିବ। ତ ଏ ଗଉଣୀ ମାଉଣୀର କାମ କ'ଣ, ସିଏ ବର୍ତ୍ତମାନ ଜାଣିଲା ଯେ ଧାନ ତ ଇଏ ହେଲାଣି, ସ୍ଥୂଳ ହେଲାଣି, ଧାନ ବାହାରିବ, ପାଚିବ, ହେବ, କାଟିବ, ତ ମପାଚୁପା ହେବ। ତେଣୁ ଗଉଣୀ ମାଉଣୀରେ ଗୋଟେ ପ୍ରତୀକ ଦେଖେଇଥାଏ ସେଠି। ତ ଏଇଭଳି ଭାବରେ ଆମ ଘରେ ତ ଆମ ନନା ଟିକେ ଖାଇବା ପିଇବା ଲୋକ ଆଉ ଟିକେ ସେ ଭଲ ଚାଷୀ, ତ ତେଣୁ ସିଏ ଦିନ ଗୋଟେ ଟିକେ ରୋଷେଇବାସ ଭଲ ହିଁ ହୁଏ। ରୋଷେଇବାସ ଭଲ କ'ଣ ହେବ, ଖେଚେଡ଼ି ତ ଗୋଟେ ସାଧାରଣ କଥା, ଚାଉଳ ଅଛି, ନଡ଼ିଆ ଅଛି, ଆଉ ମୁଗ ଡାଲି ଅଛି, କିଛି କିଣିବାକୁ ଯାଉନାହାନ୍ତି, ସବୁ ଚାଷୀର ସବୁ ଅଛି ଆମ ଘରେ, ସେ ସବୁ ଥାଏ। ତେଣୁ ଖେଚେଡ଼ି ହେବ, ଏହି ସମୟରେ ପରିବାପତ୍ର ଭଲ ହେଇଯାଇଥାଏ, କକାରୁ ହେଇଥାଏ, ଆଉ ବାଡ଼ିରେ ମାଡ଼ିଥାଏ ଉପରେ ବାଡ଼ିରେ, ଖୁବ୍ କମ୍ କକାରୁ ହୁଏ, ଚାଳରେ ବୋଇତ କକାରୁ ଗଡ଼ି ଯାଇଥିବ, ଗୋଟେ ଗଛ ଲଗେଇ ଦେଇଥାନ୍ତେ, ଦେଖିବ ଚାଳରେ 20-30-40 ଗଢ଼ି ଯାଇଥିବ ଏତେ ସମୟରେ ଆଉ। ଗୋଟେ ଦରୁଟି ଚାଉଳିଆ ଥବ ଟିକେ, ତାକୁ ଚାଉଳିଆ କହନ୍ତି, ଭଲ ହେଇ ପାକଳ ହେଇଥିବ, ସେଭଳି ଗୋଟେ କଖାରୁ ଆସିବ, କଟା ହେବ, ସାରୁ ଯେତେବେଳକୁ ହେଇଯାଇଥାଏ, ସାରୁ ବାଡ଼ିରୁ ଆସିବ ଖଳା ହେଇକିରି, ଆଉ ମାଟି ଆଳୁ ପ୍ରାୟ ସେତେବେଳକୁ ନଥାଏ, ଆଉ ଖଣ୍ଡି ଯଦି ଥବ ପକାଇବ, କଞ୍ଚା କଦଳୀ ତ ସମସ୍ତଙ୍କ ବାଡ଼ିରେ କଦଳୀ ଗଛ, ଆଉ କାହାର ଥାଉ ନଥାଉ, ଆମର ଥାଏ, ତ ଏମିତି ପକାଇକିରି, ଆଉ ଡାଲି ତ ଅଛି, ମୁଗ ଡାଲି ଟିକେ ଅଧିକା କିରି ପକାଇଦେବ, ଆଉ ଡାଲମାଟା ତ କରିଦେବ, ଆଉ ଘିଅରେ ବଗରା ହେବ ସେ ଡାଲମା। ଏଇ ଯେଉଁ ସଂକ୍ରାନ୍ତି ଅମାବାସ୍ୟା କୌଣସି ପର୍ବପର୍ବାଣୀରେ ଯେଉଁ ଡାଲମା ଭାତ ଯାହା ସବୁ ତରକାରୀ ପତ୍ର ହେବ, ସେ ଘିଅରେ ବଗରା ହେବ, ତେ ଅଛି ତ ଘିଅ ସଂଗ୍ରହ ହେଇଛି, ଆଉ ଘଡ଼ିରେ ଠେକିରେ ଆଉ ତାକୁ ବୋଉ ଟାଙ୍ଗି ଦେଇଛି, ତେଣୁ ସେ ଘିଅ ଆଣିବ, ଘିଅରେ ବଗରା ହେବ, ଆଉ ପାଣି କଖାରୁ ବି ସେତେବେଳକୁ ହେଇଯାଇଥାଏ। ପାଣି କଖାରୁ ରାଇ ହଏ ଆଉ ଟିକେ ଧଳା ପଡ଼ିଯାଇଥାଏ ଯେ ପାକଳ, ସେ ପାଣି କଖାରୁ ଖଟା ହୁଏ, ଏହାକୁ ଆମ୍ବିଳ ବୋଲି କହନ୍ତି। ଆଉ ଆକୁ ସିଝେଇ ଗୁଡ଼ ପକାଇବ, ଖଟା ଟିକେ ଆମ୍ବୁଲ ପକାଇବ, ଆମ୍ବୁଲ ପକାଇବ ନା କରିଦେବ, ହଁ ତାକୁ ଫତଳା ଫତଳା କିରି ଆଉ ଖଣ୍ଡ ଖଣ୍ଡ କିରି କାଟନ୍ତି। ଆଉ ପାଣି କଖାରୁ ଆଉ ରାଇ ଯିଏ ହୁଏ ପାଣି କଖାରୁ ରାଇ, ପାଣି କଖାରୁ କଷି ପାଣି କଖାରୁଟେ ରାଇ କରିଦେଇଥିବେ, ବୋଉ କରିଦିଏ ତାକୁ ସରସରୁ କିରି କାଟିବ, ଆଉ ସୋରିଷ କଞ୍ଚା ଲଙ୍କା ଆଉ କିଛି ମସଲା ଦରକାର ନାହିଁ, ସୋରିଷ କଞ୍ଚା ଲଙ୍କା ବଟା ହେଇଥିବ, ଆଉ ପାଣି କଖାରୁକୁ ଟିକେ ସେ ଘିଅ ଘିଅ ଟିକେ ଦେଇକି ତାକୁ କଷିଦେଲା ଭଳିଆ କରିବ, ତା ଦେହରେ ମସଲା ଦେଇ ଦେଇକିରି ଆକୁ ନଡ଼ିଆଟା ନିଶ୍ଚୟ ପଡ଼ିବ ନା, ପାଣି କଖାରୁ ରାଇରେ ନଡ଼ିଆଟା ପଡ଼ିବ, ନଡ଼ିଆକୁ ରାଇ ପଡ଼ିବ, ନଡ଼ିଆଟା ତ ସବୁ ଥୁଆ ହେଇଛି ଘରେ ଆଉ ଗଛରେ, ଗଛ ମରିଛି ଘର କଣରେ ନଡ଼ିଆ ହେବ, ଆଉ ସେ ପାଣି କଖାରୁ ରାଇ ଖାଇଲେ ତ ତୁମେ ପେଟେ ଖାଇଦେବ ଖାଲି ରାଇ ଆଉ, ତ ଏମିତିକା ହୁଏ ସେଇ ପୂଜା ଟିକେ କ'ଣ ହୁଏ। ବୋଉ ଏତେ ପୂଜା ପୂଜା କଥା ଦେଖେନି, ନନା ଟିକେ ଭାରି ମାତ୍ରିକିଆ, ତେଣୁ ପୂଜାପୂଜି ହୁଏ କାପ୍ୟ ହୁଏ ଆଉ ଏଇ ହେଉଛି ଗର୍ଭଣା ସଂକ୍ରାନ୍ତି। ଯେଉଁ ଗଛଟାରେ ଯେଉଁ କେଣ୍ଡାଟା ଆସୁଛି ଭବିଷ୍ୟତ କେଣ୍ଡାଟା, ଆଉ ଦଶ ଦିନ ପନ୍ଦର ଦିନ ପରେ କେଣ୍ଡା ବାହାରିବ, ଧାନ ଫୁଲ ଉଡ଼େଇବ, ତାପରେ କ୍ଷୀର କ୍ଷୀର ଢୁକିବ, ତାପରେ ପାକଳ ହେବ, କେଣ୍ଡାଟି ବଙ୍କେଇଯିବ, ଧାନ ଗଛ ନୀଳ ଚାହିଁକିରି ବର୍ତ୍ତମାନ ହଳଦିଆ ହେଇଯିବ, ତାକୁ ଯେତେବେଳେ ଯାଇକିରି ଫେର ଦେଖିବ ପମାସକ ପରେ ଆଉ ଚାଷୀ ଆଉ ତା ପେଟ ପୋଡ଼ିଯିବ, କହିବ ହେଇଛି ଧାନ ମୋର ଆଉ କଟା ହେବ ଆଉ। ତ ଏଇ ଯେଉଁ ସେ ପ୍ରକୃତି ସହିତ ଥାଏ, କାଲି ଯେ ସେ ଚାଷ କରୁଛି ଖାଲି ପାଇବ ପାଇବ ତା ନୁହେଁ, ସେ ଚାଷରୁ ମଧ୍ୟ ତାର ଆନନ୍ଦ ଅନୁଭବ କରେ, ପ୍ରକୃତି ସହିତ ପ୍ରକୃତିକୁ ଉପଭୋଗ କରେ, ଏବଂ ତାକୁ ଯେଉଁ ଧାନ ଗଛରୁ ଗଛରୁ ସେ ଏତେ ତାର ଜୀବନର ଜୀବିକା ସଂଗ୍ରହ କରୁଛି, ଖାଦ୍ୟ ସଂଗ୍ରହ କରୁଛି, ତାକୁ ଗୋଟେ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସେ ବିଚାର କରେ, ପୂଜା ଅର୍ଚ୍ଚନା କରେ। ଏ ତ କଲା ଧାନ କଥା, ତା ଛଡ଼ା ଅନ୍ୟ ଫସଲ ହଏ, କିନ୍ତୁ ସେ ଯେଉଁ ଗର୍ଭଣା ସଂକ୍ରାନ୍ତିର କାମଟା ଏ ଧାନ ସହିତ, ଧାନଟା ଯେଉଁଭଳି ଭାବରେ ଗର୍ଭ ହେଇକିରି ବାହାରେ ଅନ୍ୟ କେହି ବାହାରନ୍ତିନି, ଅନ୍ୟ ତ ପ୍ରଥମରୁ ମନେକର କକାରୁ ହେଲା, ସେ ତ ଗୋଟେ ଫୁଲ ହେଇଥିବ, ମାଇ ଫୁଲ ଅଣ୍ଡିରା ଫୁଲ, ମାଇ ଫୁଲଟା ବଢ଼ିକିରି ଗୋଟେ ବଡ଼ୁଟେ ହେବ, ତେଣୁ ଇଏ ଏହା ଭଳିଆ କିଏ ହୁଏ ଆଉ ଧାନ ଭଳିଆ। ଗହମ ହୁଏ, ଗହମ ତ ଆମ ଆଡ଼େ ନାହିଁ ଆଉ, ସେ ସାଢ଼େ ପଞ୍ଜାବ ଫଞ୍ଜାବ କଥା ଆଉ।
ମାଣ୍ଡିଆରେ ହୁଏନି,
ହଁ ମାଣ୍ଡିଆର ବି ଏତେଟା ନୁହେଁ, ମାଣ୍ଡିଆର ଏମିତିକା ନୁହେଁ, ମକାଟାର ହୁଏ, ମକା ସେ ଆସ୍ତେ ଫୁଲିକିରି ହଏ ଗୋଟେ ଗୋଟେ ତାପରେ ହୁଏ, ଆଉ ଏମିତିଆ କଥା ଏଇ ତ।
ଆଜ୍ଞା, ମୁଁ ଜାଣିବା ପାଇଁ ଚାହୁଁଥିଲି ଯେଉଁ ଆପଣ ଯେଉଁଟା କହିଲେ ଆପଣଙ୍କ ପିଲାଦିନେ ଗର୍ଭଣା ସଂକ୍ରାନ୍ତିର କୋଉ ଗାଁରେ କେମିତି ସବୁ ପାଳନ କରୁଛନ୍ତି, ଆଜି ତ ଗର୍ଭଣା ସଂକ୍ରାନ୍ତି, ଆଜି ଦିନଟା ଗର୍ଭଣା ସଂକ୍ରାନ୍ତି,
ଭଲ କଥା ପଚାରିଲ। ଆଜି ଯେଉଁ 2024 ମସିହାରେ ଯେଉଁ ଗର୍ଭଣା ସଂକ୍ରାନ୍ତି, ଇଏ ଗର୍ଭଣା ସଂକ୍ରାନ୍ତିକୁ ଧାନ ଘରେ ଧାନରେ କେଣ୍ଡା ଆସି ନାହିଁ, କାହିଁକି ନା ଏଇ ଯେଉଁ ଧାନ ବର୍ତ୍ତମାନ ଅଧିକ ଅମଳକ୍ଷମ ଧାନ ସାର ତ ଧାନ ହେଉଛି, ଏଗୁଡ଼ାକ ସାଧାରଣତଃ 150 ଦିନିଆ ଧାନ, ତ 150 ଦିନିଆ ଧାନ ହେଲେ ଏମାନଙ୍କର ବଢ଼ିକିରି ଥୋଡ଼ ଆସିବା ପାଇଁ ଆଉ 15-20 ଦିନ ସମୟ ଲାଗିବ, ତେଣୁ ସିଏ ପ୍ରାୟ ଏଇଟା ତ ଅକ୍ଟୋବର ଲାଷ୍ଟ ବା 15 ଭିତରେ ଯାଇ ଥୋଡ଼ ଆସିବ, ସେଥିପାଇଁ ତାକୁ ଚାଷିକି ପାଣି ଜଗିବାକୁ ପଡ଼ିବ, ଆଉ ସେ ଧାନ ପାଇଁ ତ ସେ ତ ପେଟୁଆ ଧାନ, ସାର ଖାଇବ ଔଷଧ ଖାଇବ, ତେଣୁ ସିଏ ସାର ଥରୁ ଥର ପକାଉଥିବ, ଔଷଧ ପୋକ ଲାଗୁଥିବେ, ଧାନ ବଢ଼ିଗଲା ବେଳକୁ ପତ୍ର ଫତ୍ର ପୋକ ଚାଲି ଆସୁଥିବେ, ଆଉ ତାପରେ ଗୋଟେ ଔଷଧ ପକାଉଥିବ, ବିଷ ପକାଉଥିବ, ସେ ତ ବିଷ ଚାଷ ସେ କଥା ଅଲଗା, ସେ ଏଇ ଗର୍ଭଣା ସଂକ୍ରାନ୍ତିଟା ସେଇ ଚାଷରେ କିଛି ତାର ପ୍ରାସଙ୍ଗିକତା ନାହିଁ, କାରଣ ସେ ଏଇ ସଂକ୍ରାନ୍ତିକି ସେ ଗର୍ଭ ହେଇନଥାଏ, ଏଇଭଳିଆ ଘଟଣା।
ତେଣୁ ଆପଣ କହୁଛନ୍ତି ବର୍ତ୍ତମାନ ଗାଁ ମାନଙ୍କରେ ଆଉ ଗର୍ଭଣା ସଂକ୍ରାନ୍ତି ବୋଲି କହିଲେ କିଛି ବୁଝିବେନି?
ନାଇଁ, ପ୍ରାୟ ବୁଝିବେନି, ପ୍ରାୟ ବୁଝିବେନି। ଖୁବ ଉଚିତ ଲୋକ 70-75-80 ବର୍ଷର କିଏ ଯଦି ଅଛି ବୁଢ଼ା ବୁଢ଼ୀ, ସେ କହିବେ। କହିଲେ ସେ ପୁଅ ମାନିବ ନ ମାନିବ, ସେ ଗର୍ଭଣା ହଉ ନ ହଉ ସେଥିପାଇଁ ଟିକେ ପୂଜା କରିଦିଅନ୍ତା ବୋଲି ସେ ଚାହୁଁଛି। ବୁଝିଲୁ? ତାର ଗୋଟେ ତ ତାର 30-40-50 ବର୍ଷର ଅଭିଜ୍ଞତା ରହିଛି। ଆଉ ସେ ଯେଉଁ ଲୋକ ଅଛନ୍ତି 70-80 ବର୍ଷ, କାରଣ 60 ବର୍ଷ ଆଉ ନୁହେଁ, 60 ବର୍ଷ ହେଲା ତ ଏଇ ବିଷ ଚାଷ ହେଇଛି, ଆଉ 60 ବର୍ଷର ଲୋକ ଦେଖିନି ଆପୁ 70 ବା ତା ଉପରକୁ। ତେଣୁ ସିଏ ତାର ଖୋଜୁଛି, ତାର କଥା ହଜିଗଲାଣି, ସେ ଜାଣିପାରୁନି। ଆମେ ପୁରା ହେଇଗଲୁ, ସଭ୍ୟ ହେଇଗଲୁ, ଆମେ ବିଜ୍ଞାନ ଯୁଗର ପିଲା ହେଲୁ, ବିଜ୍ଞାନ ଯୁଗର ମଣିଷ ହେଲୁ, ବିଜ୍ଞାନ ବୈଜ୍ଞାନିକ କୃଷି ହେଲା। ତେଣୁ ତାକୁ ପୋକ ଖାଉ, ଜୋକ ଖାଉ, ସାର ପଡ଼ୁ, କ'ଣ ହଉ, ଆଉ ସେ କଥା ଆଉ ନାହିଁ। ସେଇ ଯେଉଁ ଥିଲା ଗର୍ଭଣା ସଂକ୍ରାନ୍ତି, ସଂସ୍କୃତିଟା କେମିତି ହୁଏ? ଏଇ ଯେଉଁ ସଂସ୍କୃତି, ଏଇଟା କେମିତି ହୁଏ? ସଂସ୍କୃତିଟା ହୁଏ ଯାହା ମଣିଷ ବାରମ୍ବାର କରେ ସେଇ ଗୋଟାକ ପରବର୍ତ୍ତୀ ସମୟକୁ ରହିଯାଏ। ତେଣୁ ଏ ତ ଗୋଟେ ବର୍ଷ ନୁହେଁ କି 5 ବର୍ଷ ନୁହେଁ, 100-100 ବର୍ଷ ଧରି ବାପ କରୁଥିଲା, ତା ଜେଜେବାପ କରୁଥିଲା, ସିଏ କରୁଛି, ତା ପୁଅ କରିବ, ନାତି କରିବ, ଆଇରେ ବାପ ପୁଅ ମିଳିବୁ ଆଉ ନାହିଁ, ସେ ସେତିକିରେ ଗଲା। ଏସବୁ ସେମିତି ମରିଯାଉଛି, ସଂସ୍କୃତି ବୁଢ଼ିଯିବ, ଏଇଭଳିଆ ଘଟଣା ଆଉ।
ଆଜ୍ଞା, ତାହେଲେ ବହୁତ ବହୁତ ଧନ୍ୟବାଦ, ଆପଣ ଏଇ ଯେଉଁ ବିଷୟ ସବୁ ହଜି ହଜି ଯାଉଛି ସେ ବିଷୟରେ ଆମକୁ ଜଣେଇଛନ୍ତି, ଆମ ଶ୍ରୋତାମାନେ ଶୁଣିଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
ନମସ୍କାର, ନମସ୍କାର। ତୁମର ଏ ଯେଉଁ ଉଦ୍ୟମଟା ବି କରୁଛ, ହଉ ଏମିତି ଟିକେ ରହିଯାଉ, ଲୋକେ ଶୁଣନ୍ତୁ, ଆମେ ଏଇଆ ଥିଲୁ, ଆମ ପୂର୍ବପୁରୁଷ ଏଇଆ ଥିଲେ, ଆମର ଚାଷ ଏଇଆ ଥିଲା, ହଜିଯାଉଛି, ଯଦି କେତେବେଳେ କେହି ଖୋଜିକରି ଆକୁ ବାହାରି କରିବ, ବାହାରିବ ତ, ଏଇ ଚାଷ ପୁରୁଣା ଚାଷ ଫେର ଆସିବାକୁ ବାଧ୍ୟ, କାରଣ ଏଇ ଚାଷ ହେଉଛି କୁଟୁମ୍ବ ପୋଷ, ବର୍ତ୍ତମାନ ଯେଉଁ ଚାଷ କମ୍ପାନୀ।
ଏତେ ସମୟ ଧରି ଆପଣ ତ ଆମର ଆଲୋଚନା ଶୁଣିଲେ। ଆପଣଙ୍କ ଅଞ୍ଚଳରେ ଯଦି କିଛି ଅଲଗା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥାଏ କିମ୍ବା କୌଣସି ପର୍ବପର୍ବାଣି ଅତି ଗୁରୁତ୍ୱପୂର୍ଣ୍ଣ ଥାଏ, ତେବେ ଆମକୁ ଜଣାଇଲେ ଆମେ ଆପଣଙ୍କ କଥାକୁ ବି ଆଲୋଚନାର ପରିସରକୁ ଆଣିବୁ। ଆମ ସହିତ ଯୋଗାଯୋଗ କରିବା ପାଇଁ ଫୋନ୍ ନମ୍ବର ଏବଂ ଇମେଲ ପଡ଼କାଷ୍ଟ ତଳେ ଦିଆଯାଇଛି। ଆପଣ ଆମ ପଡ଼କାଷ୍ଟ ଗୁଡ଼ିକୁ ଶୁଣିବା ପାଇଁ ସମଧ୍ୱନି ୱେବସାଇଟକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଧନ୍ୟବାଦ। ନମସ୍କାର।